ରାଜଜାନୀ, ରାଇଫୁଲୁ, ନେଭିସାହି ଗ୍ରାମ, ପୋଷ୍ଟ ଦୁତିପଡ଼ା, ବ୍ଲକ ଖଜୁରୀପଡ଼ା, ଜିଲ୍ଲା କନ୍ଧମାଳ। ମୁଁ ଖୁସୁଲା ଶାଗ ବିଷୟରେ କହିବା ପାଇଁ ଯାଉଛି। ସେଇଟା ହେଉଛି ଆଇରନ୍, ଏବଂ ରକ୍ତ ହୁଏ। ଖୁସୁଲା ଶାଗକୁ ଭଲ ଭାବରେ ଧୋଇଦେବ, ତାପରେ ଚୁନା ଚୁନା କରି କାଟିଦେବ, କଡ଼େଇ ବସେଇବ, ତାପରେ ସୋରିଷ ପକେଇବ, ମରିଚ ପକେଇବ, ଫୁଟଣ କରିବ, ତାପରେ ପିଆଜ ପକେଇବ, ତେଲ ପକେଇବ, ତାପରେ ଶାଗକୁ ପକେଇବ, ଘାଣ୍ଟି ଦେବ, ପିଠି ବାଟିବ ମତେ। ତାପରେ ଶାଗର ପାଣି ଶୁଖିଗଲେ ଲୁଣ ପକେଇଦବ, ତାପରେ ଶାଗରୁ ପାଣି ଶୁଖିଗଲା ପରେ ତାକୁ ଓହ୍ଲେଇ ଦବ, ତାପରେ ହେଇଗଲା। ସେଇଟା ସମସ୍ତଙ୍କୁ ଦରକାର।